ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ଲାଗି ଅନୁବାଦ ଏକାଡେମୀ ଗଠନ କରାଯିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ଦୁର୍ବଳ ନଦୀବନ୍ଧ ଆର୍ ଆଘନୁ ହୋଇଥିବାର ଘାଇକେ ଜଲ୍ଦି ମରାମତି କରିବାର ଲାଗି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାନୁ କାର୍ଯ୍ୟକାରୀ ହେବା କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ ଶକ୍ତି। ଆଉ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ମୂଲ ହେଲା ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ। ଏଥର ପୂରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟନୁ ସରକାରୀ କାମ ମୂଲ କରିଛନ୍। ଶପଥ ନେବା ଋତୁରୁ ଶ୍ରୀ ମାଝି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟନ କାମ କରୁଥିଲେ। ଲୋକସେବା ଭବନର କାର୍ଯ୍ୟାଳୟନ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ ଆଉ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇକରି ଶ୍ରୀ ମାଝି କହିଛନ୍ତି ଯେ ସବୁ ସରକାରୀ କାଗଜପତ୍ର ଓଡ଼ିଆଥି ତିଆରି କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ସାହିତ୍ୟ, ସଙ୍ଗୀତ, ନାଟକ ଆର୍ ଲଳିତ କଳା ଏକାଡେମୀର ପୁନର୍ଗଠନ ଆର୍ କାର୍ଯ୍ୟଦକ୍ଷତା ବଢ଼ାବାର ଲାଗି ପଦକ୍ଷେପ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଓଡ଼ିଶୀ ଗବେଷଣା କେନ୍ଦ୍ରକେ ଅତ୍କା କ୍ରିୟାଶୀଲ କରାଯିବାରକେ ଭାଷା କମିଶନ ଗଠନ ଲାଗି ପଦକ୍ଷେପ ନିଆଯିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। ଇତାର ସହିତ ଓଡ଼ିଆ ଭାଷା ଆଉ ସାହିତ୍ୟର ପ୍ରସାର ଲାଗି ଅନୁବାଦ ଏକାଡେମୀ ଗଠନ କରାଯିବା, ସରକାରୀ ସ୍ତରନ୍ ଓଡ଼ିଆ ଭାଷାର ବ୍ୟବହାରକେ ବ୍ୟାପକ କରିବାର ଲାଗି ଦରକାର ହେଲେ ସରକାରୀ ଭାଷା ଆଇନ୍ଥି ସଂଶୋଧନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ କହିଛନ୍,
ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା କରାଯିବ। ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା କରାଯିବ। ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ। ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ ଅଣାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍, ବରୁଣେଇଠାରେ ପାଇକ ଏକାଡେମୀ ଆର୍ ସ୍ମାରକୀ ନିର୍ମାଣ କାମ ତ୍ୱରାନ୍ୱିତ କରାଯିବା, ରାଜ୍ୟର ଭିନ୍ ଭିନ୍ ଐତିହ୍ୟପୀଠର ବିକାଶ ଲାଗି ଗୁରୁତ୍ୱ ଦିଆଯିବା, ସବୁ କାମ ଜନସାଧାରଣଙ୍କ ସାହାଯ୍ୟ, ସହଭାଗିତା ଆର୍ ପରାମର୍ଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ 2024 ଆଜି ହୋଇଯାଇଛି। ରାଜ୍ୟ ଥିବାର ଦୁର୍ବଳ ନଦୀବନ୍ଧ ଆର୍ ଆଘନୁ ହୋଇଥିବାର ଘାଇକେ ଜଲ୍ଦି ମରାମତି କରିବାର ଲାଗି ଜଳସେଚନ ବିଭାଗକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଓଡ୍ରାଫ୍ ହେଉଛି ପହିଲା ରାଜ୍ୟସ୍ତରୀୟ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ। ଏଚ୍ଏନ୍ ରାଜ୍ୟ 20 ଓଡ୍ରାଫ୍ ୟୁନିଟ୍ ଥିବାବେଳେ ଏଟାକେ 30 ୟୁନିଟ୍ କରାଯିବା ଆଉ ଉତ୍ସର୍ଗୀକୃତ ସଂସ୍ଥା ଭାବେ ବିକଶିତ କରାଯିବାରକେ ଗୃହ ବିଭାଗ ତରଫ ପଦକ୍ଷେପ ନିଆଯିବା। ସେନ୍ତା ବିପର୍ଯ୍ୟୟ ସହାୟତା ପାଣ୍ଠିନୁ 394 କୋଟି ଟଙ୍କା ଖର୍ଚ୍ଚ କରାଯାଇକରି ଅଗ୍ନିଶମ ବିଭାଗର ଦକ୍ଷତା ବଢ଼ାଯାଇଛି। ଏଥିଲାଗି ଆଉ 200 କୋଟି ଟଙ୍କାର ବ୍ୟବସ୍ଥା କରାଯିବା। ସେନ୍ତା ରାଜ୍ୟ 5 ଆଞ୍ଚଳିକ ଅଗ୍ନିଶମ ସେବା କେନ୍ଦ୍ର ଜଲ୍ଦି କାର୍ଯ୍ୟକ୍ଷମ କରବାରକେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇତାର ସହିତ ଭୁବନେଶ୍ୱର ମହାନଗର ନିଗମ ଇଲାକାନ ବଢ଼େଇ ପରିଚାଳନା ଲାଗି 200 କୋଟି ଟଙ୍କାର ପ୍ରସ୍ତାବ ତୟାର କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏହି ବୈଠକଟି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳ ଅଲଗା ସଦସ୍ୟ, ମୁଖ୍ୟ ଶାସନ ସଚିବ ଆଉ ଅଲଗା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଆର୍ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀ ମୂଲ ହୋଇଛି। ପଞ୍ଚାୟତିରାଜ ଆଉ ପାନୀୟ ଜଳ ଆର୍ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଏହି ସମ୍ମିଳନୀକେ ଉଦ୍ଘାଟନ କରିଛନ୍। ଲୁକର ଲାଗି ସମର୍ପିତ ଭାବ ରଖିକରି ଲୋକାଭିମୁଖୀ କାର୍ଯ୍ୟଧାରାଥି ବିଭାଗୀୟ କାମ ପରିଚାଳନା କରବାରକେ ମନ୍ତ୍ରୀ ଶ୍ରୀ ନାୟକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର ଦାୟିତ୍ୱ ବାବଦେ ବୁଝାଇକରି ମନ୍ତ୍ରୀ କହିଛନ୍ ଯେ ଧାଡ଼ିର ସବୁନୁ ଶେଷ ଥିବା ଲୁକର୍ନିକେ ଭିଲ୍ ଯେନ୍ତା ସବୁ ସରକାରୀ ସୁବିଧା ପହଞ୍ଚପାରବା ସେଥିଲାଗି ବିଭାଗର ଅଧିକାରୀମାନେ ଧ୍ୟାନ ଦେବାର ଦରକାର। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय, सरल है सुलभ है पारदर्शी, तकनीकी युक्त है और है स्वदेशी, इसमें है महिलाओं बुजुर्गों का शामिल है, इसमें जन जन की आन साथ है। चलने का देश पर चढ़ा जुनून, ये है आजाद भारत के अपने कानून।
केन्द्र सरकार समन्वित महिला सशक्तिकरण कार्यक्रम मिशन शक्ति के ओडिशान कार्यकारी करबा लागि मुख्यमंत्री मोहन चरण माझी निर्देश दैछन। ई योजना थी महिला सुरक्षा निरापत्ता आर सशक्तिकरण के बरकस करबा लागि लक्ष्य रखा जाइछे। एथि वन स्टॉप सेंटर, महिला हेल्पलाइन, बेटी बचाओ बेटी पढ़ाओ, महिला सशक्तिकरण लागि हब तयारी, सखी निवास, शक्ति सदन, शिशुगृह आर प्रधानमंत्री मातृवंदना बागिर कार्यक्रम रहिछे। ए निष्पत्ति लागि ओडिशा सरकार आर केन्द्र सरकारकर भितरे भल समन्वय रहबा। श्रीक्षेत्र पुरीनु आयबा 7 तारीख रविवार दिन रथयात्रा अवसर भुवनेश्वर दूरदर्शन केन्द्र तरफ आर ओडिशा सरकारकर सूचना आउ लोकसंपर्क विभाग सहयोग थी रथयात्रार सीधा प्रसारण करबार व्यवस्था करा जाइछे। इथि ओडिशार जगन्नाथ संस्कृति विशारद आउ प्रख्यात भाष्यकार मने दर्शकमानकु टिकिनिकि विपरणी देबे। डीडी ओडिया थी रथयात्रा सीधा प्रसारण जुलाई 7 तारीख दिन सकाल 9 बजेनु मूल हेबा। सेन्दा सकाल 10 बजेनु हिंदी, इंग्लिश आर संस्कृत भाषा थी डीडी भारती थिविल प्रसारणर व्यवस्था करा जाइछे। ई प्रसारण डीडी ओडिया आर डीडी नेशनल रो यूट्यूब चैनल थी सकाल 9 बजेनु लाइव स्ट्रीमिंग जरिए प्रसारण करा जिबा। इथर रथयात्रा 2 दिन हेउथबानो 8 तारीख दिन भिल सकाल 8:30 बजेनु रथगेचार सीधा प्रसारण करा व्यवस्था होइछे। सेन्ता 9 तारीख दिन आड़प मंडप विजे, 15 तारीख दिन बाहुडा जात्रा, 16 तारीख दिन सुनावेश, 17 तारीख दिन अधरपणा आर 18 तारीख दिन नीलाद्री विजयर सीधा प्रसारण करबार लागि भुवनेश्वर दूरदर्शन केन्द्र तरफ व्यवस्था कराई। कलाहांडी जिल्ला भवानीपाटनाठाने जिल्लास्तरीय संपूर्णता अभियान आज शुभारंभ होइछे। ई अवसरे जिल्लापालंकर कार्यालयनु गुटे सचेतनता शोभायात्रा बाहरिकरी सहर परिक्रमा करिथिला। ई कार्यक्रम के अतिरिक्त जिल्लापाल तन्मय कुमार दरवान उद्घाटन करिथिले। इथि एनसीसी कैडेट, छात्रछात्री, अंगनवाड़ी कर्मी आर भिन्न भिन्न वर्गर लोकमाने सामिल होइथिले। इता ऋतु जिल्ला परिषद सम्मेलनी कक्षनु होइथिबार जिल्लास्तरीय कार्यक्रम थी मुख्य अतिथि भावे जिल्ला परिषद अध्यक्ष पुष्पेन्द्र सिंहदेव, जिल्लापाल पी अन्वेषा रेड्डी, नीति आयोगर यूथ प्रोफेसनाल मनोज जोशी प्रमुख उपस्थित थिले। कार्यक्रम थी कलाहांडी जिल्ला के आकांक्षी जिल्ला थी परिणत करबार लागि सभे शपथ पाठ करिथिले। एनु जोरियां दि जाइपारे जे आकांक्षी जिल्ला आर ब्लक नो खास कार्यक्रम जरिए लुक्कर सर्वांगीन उन्नति लागि संपूर्णता अभियान मूल करा जाइछे। कलाहांडी जिल्लार 2टा ब्लक मदनपुर रामपुर आर थुआमूल रामपुर के आघनु आकांक्षी ब्लक भावे मान्यता दिया जाइछे। ई खास अभियान आयबा 3 मास तक चलबा बोली सूचना मिलिछे। नुआपड़ा जिल्ला बेलटुकरी थाना अधीन थिबार सर्धापुर गांव पाखे गोटे सड़क दुर्घटना थी दुईजनकर जीवन जाइथिबार बेले 3 जन गुरुतर हेछन। बाइक आर स्कूटी भितरे मुहांमुही दखा हेबानु ई दुर्घटना घटीथिला। घटना जागानु पुलिस पहुंचिकरी तदन करबार सहित दुही गाड़ी के जबत करिछन। सम्बलपुर डिविजन सदर रेंज झाकरबहाली गांव बिजली तार लागिकरी गोटे माई हाथीर जीवन जाइछे। गलाकाल डेरी रातिन जुजुमुरा बसियापड़ा इलाकानु गोटे हाथी दल जाउथिबार बेले गोटे माई हाथीर दिहे बिजली तार लागिकरी मृत्यु होइथिला। खबर पाइकरी जंगल विभाग कर्मचारी घटना जागानु पहुंचिकरी तदन करबार सहित मला हाथीर व्यवच्छेद करैछन। नुआपड़ा जिल्ला खड़ियाल उच्च माध्यमिक महिला विद्यालय परिसरनो युव रेडक्रस तरफ 75 नम्बर वन महोत्सव आज पालित हो जाइछे। ई महोत्सव थी विद्यालय अध्यापिका, अध्यापक, कर्मचारी आर छात्रीमाने जोग देकर गछर चारा लगैथिले। झारसुगुड़ा जिल्ला मल्लीमुंडार इको पार्क परिसरन 75 नम्बर जिल्लास्तरीय वन महोत्सव पालित होइछे। जंगल विभाग तरफ होइथिबार ई कार्यक्रम थी झारसुगुड़ा विधायक टंकधर त्रिपाठी मुख्य अतिथि भावे जोग देइथिले। ग्लोबल वार्मिंग नु रक्षा पाइबार लागि बहुटे गछ लगाबाटे ही गुटेनु उपाय बोली विधायक श्री त्रिपाठी कहिथिले। बौद्ध जिल्ला हरभंगा ब्लक पुरूणा कटक थाने ओडिशा राज्य श्रमिक समवाय समिति तरफ दिनकिया तालीम शिविर होइछि। कार्यक्रम थी मुख्य अतिथि भावे पुरूणा कटक सरपंच अशोक सेठी जोग देइथिले। साधारण खाउटी मानक लागि बजार दाम नु 15-50% रिहाती थी खाउटी दरब सहित अलगा दरकारी दरब जुगे देबार विषय इथि आलोचना होइथिला। ओडिया भाषा आउ साहित्यर प्रसार लागि अनुवाद एकाडेमी गठन कराजिबा कहिले मुख्यमंत्री मोहन चरण माझी। राज्यर दुर्बल नदीबंध आर आघनु होइथिबार घाईके जल्दी मरामती करबार लागि निर्देश देले मुख्यमंत्री। ओडिशानु कार्यकारी हेबा केन्द्र सरकारकर समन्वित महिला सशक्तिकरण कार्यक्रम मिशन शक्ति। आउर कलाहांडी जिल्ला भवानीपाटनाठाने मूल हेला जिल्लास्तरीय संपूर्णता अभियान। आजर आंचलिक खबर इनु शेष हेला। जुहार।